ଗଳ୍ପ ଗୁରୁ ଭକ୍ତି, ରଚନା ଭକ୍ତ କବି ମଧୁସୂଦନ ରାଓ। ପୂର୍ବକାଳରେ ଗୁରୁମାନେ ଶିଷ୍ୟଟିଏ ପାଇଲେ ପ୍ରଥମେ ତାହାର ଚିତ୍ତ ପରୀକ୍ଷା କରୁଥିଲେ, ପରେ ଉପଯୁକ୍ତ ଦେଖିଲେ ତାକୁ ଉପଦେଶ ପ୍ରଦାନ କରୁଥିଲେ। ଏଠାରେ ସେହିପରି ଗୋଟିଏ ଶିଷ୍ୟ ପରୀକ୍ଷାର କଥା ଲେଖାଯାଉଛି। ଜଣେ ମୁନିଙ୍କର ଉପମନ୍ୟୁ ନାମରେ ଗୋଟିଏ ଶିଷ୍ୟ ଥିଲେ। ଗୁରୁ ତାଙ୍କ ଉପରେ ଆପଣାର ଗୋରୁ ଜଗିବାର ଭାର ଦେଲେ। ଉପମନ୍ୟୁ ପ୍ରତିଦିନ ଗୋରୁ ଚରାଇ ସନ୍ଧ୍ୟାବେଳକୁ ଆସି ଗୁରୁଙ୍କର ପାଦ ବନ୍ଦନା କରନ୍ତି। ଦିନେ ଗୁରୁ ପଚାରିଲେ, ବତ୍ସ, ମୁଁ ତୁମ୍ଭଙ୍କୁ କେବଳ ଗୋରୁ ଜଗିବାକୁ କହିଥିଲି, ତୁମ୍ଭେ ପୁଷ୍ଟ ହେଲ କିପରି? ଶିଷ୍ୟ, ମୁଁ ଭିକ୍ଷାବୃତ୍ତି କରି ଜୀବନ ଧାରଣ କରିଅଛି। ଗୁରୁ, ମୁଁ ତ ତୁମ୍ଭଙ୍କୁ ଭିକ୍ଷା କରିବାକୁ ଅନୁମତି ଦେଇନାହିଁ, ଆଉ ଭିକ୍ଷା କଲେ ମୋତେ ନ ଜଣାଇ ଖାଇବା ତୁମର ଉଚିତ ନୁହେଁ। ତହୁ ଶିଷ୍ୟ ପ୍ରତ୍ୟହ ସନ୍ଧ୍ୟା ସମୟରେ ଗୋରୁ ଜଗି ଆସି ଯାହା ଭିକ୍ଷା କରି ଆଣନ୍ତି ଗୁରୁଙ୍କୁ ସମର୍ପଣ କରନ୍ତି। କିଛିଦିନ ଉତ୍ତାରେ ଗୁରୁ ପୁଣି ଶିଷ୍ୟଙ୍କୁ ପୁଷ୍ଟ ଦେଖି ପଚାରିଲେ, ବତ୍ସ, ତୁମର ଭିକ୍ଷାଲବ୍ଧ ତଣ୍ଡୁଳ ସବୁ ତ ମୁଁ ନେଇଯାଇଥାଏ, ତୁମେ ପୁଣି ପୁଷ୍ଟ ହେଲ କିପରି? ଶିଷ୍ୟ, ମହାଭାଗ, ଭିକ୍ଷା କରି ଆଣିଦେବା ପରେ ପୁଣି କେତେକ ଘରୁ ଭିକ୍ଷା କରି ମୁଁ ପ୍ରାଣରକ୍ଷା କରିଥାଏ। ଗୁରୁ, ଏପରି କରିବାକୁ ମୁଁ ତୁମ୍ଭଙ୍କୁ ଅନୁମତି ଦେଇନାହିଁ। ଦୁଇଥର ଭିକ୍ଷା ଆଣିବା ଅଧର୍ମ ଏବଂ ଏହା ଭଦ୍ରଲୋକର କାର୍ଯ୍ୟ ନୁହେଁ। ଆଉ ମଧ୍ୟ ଏପରି କରିବା ଦ୍ୱାରା ଅନ୍ୟ ଲୋକର ବୃତ୍ତିରେ ବାଧା ପଡ଼ୁଛି। ଉପମନ୍ୟୁ ବିନୀତ ଭାବରେ ଗୁରୁଙ୍କ କଥା ଶ୍ରବଣ କଲେ। ସେହିଦିନଠାରୁ ଆଉ ସେପରି କଲେ ନାହିଁ। କିଛି କାଳ ପରେ ପୁଣି ସନ୍ଧ୍ୟା ସମୟରେ ପାଦବନ୍ଦନା କରିବା ବେଳେ ଗୁରୁ ତାହାଙ୍କୁ ପୁଷ୍ଟ ଦେଖି ପଚାରିଲେ, ବତ୍ସ, ତୁମର ଖାଇବାର ସମସ୍ତ ବାଟ ମୁଁ ବନ୍ଦ କରିଦେଇଛି, ତୁମେ ପୁଣି କିପରି ପୁଷ୍ଟି ଲାଭ କଲ? ବୋଧହୁଏ କୌଣସି ଅନ୍ୟାୟ ବୃତ୍ତି କରିଅଛ। ଶିଷ୍ୟ ବିନୀତ ଭାବରେ ଉତ୍ତର ଦେଲେ, ଗୁରୁଦେବ, ମୁଁ ଧେନୁମାନଙ୍କର ଦୁଗ୍ଧ ପାନ କରି ପ୍ରାଣରକ୍ଷା କରିଅଛି। ଗୁରୁ, ମୋହର ବିନା ଅନୁମତିରେ ତୁମର ଏପରି କାର୍ଯ୍ୟ କରିବା ଉଚିତ ହୋଇନାହିଁ, ଆଉ ତୁମେ ଗୋବତ୍ସମାନଙ୍କର ଆହାର ହରଣ କରି ଅଧର୍ମ କରିଅଛ। ଶିଷ୍ୟ ସେହିଦିନଠାରୁ ଦୁଗ୍ଧପାନରୁ ମଧ୍ୟ ନିବୃତ୍ତ ହେଲେ ଏବଂ ଗୁରୁଙ୍କ ଆଦେଶ ମାନି ସବୁ ବିଷୟରେ ସାବଧାନ ହେଲେ। ଆଉ ଦିନେ ସେ ଆସି ଗୁରୁଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ ଗୁରୁ ତାହାଙ୍କୁ ଦେଖି ସନ୍ଦେହ କରି ପଚାରିଲେ, ବତ୍ସ, ମୋହର ଆଦେଶ କ୍ରମେ ତୁମର ବର୍ତ୍ତମାନ ପ୍ରାଣରକ୍ଷାର କୌଣସି ବୃତ୍ତି ନାହିଁ, ତେବେ କ'ଣ ଆହାର କରି ତୁମ୍ଭ ଦେହର ପୁଷ୍ଟି ହୋଇଅଛି? ସଂକୋଚନ କରି ପ୍ରକାଶ କର। ଶିଷ୍ୟ, ବାଛୁରୀମାନେ ଦୁଗ୍ଧ ପିଇ ସାରିଲା ପରେ ସେମାନଙ୍କ ମୁହଁରେ ଯେଉଁ ଫେଣ ଲାଗିଥାଏ ତାହାକୁ ଖାଇ ମୁଁ ମୋହର ପ୍ରାଣରକ୍ଷା କରିଅଛି। ଗୁରୁ, ଏପରି କାର୍ଯ୍ୟ କରିବା ତୁମର ଅନ୍ୟାୟ ଅଟେ, ତାହା କରିବା ଦ୍ୱାରା ତୁମେ ବାଛୁରୀଙ୍କୁ କଷ୍ଟ ଦେଇଛ, ଅତଏବ ଆଉ ଏଣିକି ଏପରି କାର୍ଯ୍ୟ କେବେ ହେଲେ କରିବ ନାହିଁ। ଗୁରୁଙ୍କ ଆଦେଶ ଅନୁସାରେ ଉପମନ୍ୟୁ ପରଦିନ କୌଣସି ପଦାର୍ଥକୁ ଆଉ ଆଖି ନ ଦେଇ ଗୋଚାରଣ କରିବାକୁ ଲାଗିଲେ। ଦିନ ଶେଷ ବେଳକୁ ତାଙ୍କର କ୍ଷୁଧା କ୍ରମଶଃ ପ୍ରବଳ ହୋଇଉଠିଲା। ସେ ଆଉ ସମ୍ଭାଳି ନ ପାରି ଅର୍କ ଗଛର ପତ୍ରରେ କ୍ଷୀର ଥିବାର ଦେଖି ତାହାକୁ ଭକ୍ଷଣ କଲେ। ସେ କଟୁ ତିକ୍ତ ମିଶ୍ରିତ ବିସ୍ୱାଦ ପତ୍ର ଖାଉ ଖାଉ ତାଙ୍କର ଚକ୍ଷୁ ଦୋଷ ଘଟିଲା ଏବଂ ସେ ଅନ୍ଧପ୍ରାୟ ହୋଇଗଲେ। ସନ୍ଧ୍ୟା ଉପସ୍ଥିତ ହେବାରୁ ଆଉ କିଛି ପଥ ଦେଖାଗଲା ନାହିଁ। ସେ ପଥ ବାରି ବାରି ଯାଉ ଯାଉ ଗୋଟିଏ ଗଭୀର କୂପ ମଧ୍ୟରେ ପଡ଼ିଗଲେ ଏବଂ ସେହିଠାରେ ଗୁରୁଙ୍କୁ ସ୍ମରଣ କରି ଚିତ୍କାର କରିବାକୁ ଲାଗିଲେ। ଏଣେ ମୁନି ସନ୍ଧ୍ୟା ପରେ ଶିଷ୍ୟଙ୍କୁ ଉପସ୍ଥିତ ହେବାର ନ ଦେଖି ଅନ୍ୟାନ୍ୟ ଶିଷ୍ୟମାନଙ୍କୁ କହିଲେ, ଉପମନ୍ୟୁ ଏପର୍ଯ୍ୟନ୍ତ ଆସିଲା ନାହିଁ, ବୋଧହୁଏ ଆଜି ମୁଁ ତାକୁ ସବୁ ଖାଇବାକୁ ମନା କରିଦେଇଥିବାରୁ ସେ କ୍ରୋଧରେ କେଉଁଠାରେ ରହିଅଛି, ଚାଲ ସମସ୍ତେ ତାକୁ ଅନ୍ୱେଷଣ କରିବା। ଏହା କହି ମୁନି ଶିଷ୍ୟମାନଙ୍କ ସହିତ ଉପମନ୍ୟୁଙ୍କୁ ଉଚ୍ଚସ୍ୱରରେ ଡାକି ଡାକି ଖୋଜିବାକୁ ଲାଗିଲେ। ଗୁରୁଙ୍କ ସ୍ୱର ଶୁଣିବା ମାତ୍ରେ ଉପମନ୍ୟୁ କୂପ ମଧ୍ୟରୁ ଉତ୍ତର ଦେଇ ନିଜର ଦୁର୍ଦ୍ଦଶା ଜଣାଇଦେଲେ। ତାହାର ଚକ୍ଷୁ ଯୋଡ଼ିକ ନଷ୍ଟ ହୋଇଥିବାର ଶୁଣି ଗୁରୁ କହିଲେ, ବତ୍ସ, ତୁମ୍ଭେ ଦେବବୈଦ୍ୟ ଅଶ୍ୱିନୀ କୁମାରଙ୍କୁ ସ୍ତୁତି କର, ତାଙ୍କର କୃପା ହେଲେ ତୁମେ ଚକ୍ଷୁ ପାଇବ। ଉପମନ୍ୟୁ କୂପ ମଧ୍ୟରେ ବ୍ୟାକୁଳ ଭାବରେ ସେହି ଇଷ୍ଟଦେବଙ୍କୁ ସ୍ତୁତି କରିବାକୁ ଲାଗିଲେ। ଏବଂ ତାଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ଦେବ ବୈଦ୍ୟାଦ୍ୱୟ ଉପମନ୍ୟୁଙ୍କୁ ସେଠାରେ ଦେଖାଦେଇ କହିଲେ, ଏହି ପିଷ୍ଟକ ଭକ୍ଷଣ କର, ତୁମର ଚକ୍ଷୁ ପୁନଃ ପ୍ରାପ୍ତ ହେବ। ଉପମନ୍ୟୁ କହିଲେ, ଗୁରୁଙ୍କ ବିନା ଆଦେଶରେ ଏହା ମୁଁ ଭକ୍ଷଣ କରିପାରିବି ନାହିଁ। ଦେବ, ତୁମର ଗୁରୁ ଆମ୍ଭଙ୍କୁ ସ୍ମରଣ କରି ତୁମ ପାଇଁ ପ୍ରାର୍ଥନା କରିଛନ୍ତି, ଅତଏବ ସେ କିଛି ମନେ କରିବେ ନାହିଁ। ତୁମେ ଆପତ୍ତି ନ କରି ଏହାକୁ ଭକ୍ଷଣ କର। ଉପମନ୍ୟୁ, ଦେବ କ୍ଷମା କରନ୍ତୁ, ଗୁରୁଙ୍କ ଅନୁମତି ନ ପାଇଲେ ମୁଁ ଏହା ଭକ୍ଷଣ କରିପାରିବି ନାହିଁ। ଦେବ ବୈଦ୍ୟ ତାହାଙ୍କର ଏପରି ଅସାଧାରଣ ଗୁରୁଭକ୍ତି ଦେଖି ଅତ୍ୟନ୍ତ ସନ୍ତୁଷ୍ଟ ହୋଇ କହିଲେ, ବତ୍ସ, ତୁମର ଗୁରୁଭକ୍ତି ଦେଖି ଅତ୍ୟନ୍ତ ସନ୍ତୁଷ୍ଟ ହୋଇଛୁ। ଆମ୍ଭ ବରରେ ତୁମେ ବର୍ତ୍ତମାନ ଦୃଷ୍ଟିଶକ୍ତି ଲାଭ କର ଏବଂ ସର୍ବଶାସ୍ତ୍ରରେ ଜ୍ଞାନ ଲାଭ କର, ତୁମର ମଙ୍ଗଳ ହେଉ। ଏହା କହି ଦେବ ବୈଦ୍ୟତ୍ୱୟ ଅନ୍ତର୍ହିତ ହୋଇଗଲେ। ଉପମନ୍ୟୁ ଚକ୍ଷୁ ଲାଭ କରି ଆନନ୍ଦରେ କୂପରୁ ଉଠି ଗୁରୁଙ୍କ ନିକଟରେ ଉପସ୍ଥିତ ହୋଇ ପାଦ ବନ୍ଦନା କଲେ ଏବଂ ଦେବ ବୈଦ୍ୟଙ୍କ ଅନୁଗ୍ରହ କଥା ସବୁ କହିଗଲେ। ଗୁରୁ ତାହା ଶ୍ରବଣ କରି ଆନନ୍ଦରେ କହିଲେ, ବତ୍ସ, ଆଜିଠାରୁ ତୁମର ପରୀକ୍ଷା ଶେଷ ହେଲା, ମୁଁ ଅତ୍ୟନ୍ତ ସନ୍ତୁଷ୍ଟ ହୋଇଛି। ଦେବ ବୈଦ୍ୟ ଯେଉଁ ପ୍ରଦାନ କରିଅଛନ୍ତି ତାହା ସଫଳ ହେବ। ତୁମ୍ଭେ ଆମ୍ଭ ପ୍ରସାଦରେ ସର୍ବଶାସ୍ତ୍ରରେ ପାରଦର୍ଶୀ ହୁଅ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ଗୁରୁଭକ୍ତି, ଗାଳ୍ପିକ ଭକ୍ତ କବି ମଧୁସୂଦନ ରାଓ। ରହିଲୁ, ନମସ୍କାର।